ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମଧ୍ୟପ୍ରଦେଶର ବାଗେଶ୍ୱର ଧାମଠାରେ ଏକ ସାମୂହିକ ବିବାହ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ପାରମ୍ପରିକ ବିହନର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ପଦକ୍ଷେପ ନେବାକୁ କେନ୍ଦ୍ର ସମବାୟ ମନ୍ତ୍ରୀଙ୍କର ଗୁରୁତ୍ୱାରୋପ। 2025-26 ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ନିମନ୍ତେ ଦୁଇଥର ବୋର୍ଡ ପରୀକ୍ଷା କରାଇବା ଲାଗି ଚିଠାନୀତି ପ୍ରସ୍ତୁତ କରିଛି ସିବିଏସ୍ଇ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ମହାଶିବରାତ୍ରୀ। ଆଜି ଉଦ୍ଯାପିତ ହେବ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭମେଳା ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି'ରେ ଆଜି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ବାଗେଶ୍ୱର ଧାମଠାରେ ଏକ ସାମୂହିକ ବିବାହ ଉତ୍ସବରେ ଯୋଗଦେବେ। ଏହି ସମାରୋହରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ସମେତ ବହୁ କଳାକାର, କ୍ରିକେଟ୍ ଖେଳାଳି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ଏ ସମ୍ପର୍କରେ ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ବାଗେଶ୍ୱର ଜନସେବା ସମିତି ପକ୍ଷରୁ ସ୍ଥାନୀୟ ଗଡ଼ଗ୍ରାମରେ ଆୟୋଜିତ ଏକ ସାମୂହିକ ବିବାହ ଉତ୍ସବରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର 251 ଜଣ ମହିଳାଙ୍କର ବିବାହ ଉତ୍ସବ ସମ୍ପନ୍ନ କରାଯିବ। ସେଥିମଧ୍ୟରୁ ପ୍ରାୟ 225 ଜଣ ଜନଜାତି, ଦଳିତ ଏବଂ ପଛୁଆ ବର୍ଗର ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି।
सामूहिक विवाह समारोह का आयोजन श्री बागेश्वर जन सेवा समिति ने छतरपुर जिला मुख्यालय के गढ़ा गांव में किया है। राष्ट्रपति द्रौपदी मुर्मू नव दंपतियों को आशीर्वाद देंगी। सामूहिक विवाह में शामिल हो रही 251 लड़कियों में से करीब 225 लड़कियां आदिवासी, दलित और ओबीसी वर्ग से हैं। राष्ट्रपति का यह दौरा नाग बुंदेलखंड क्षेत्र के विकास के प्रयासों को भी गति प्रदान करेगा। इससे पहले 23 फरवरी को प्रधानमंत्री नरेंद्र मोदी ने भी बागेश्वर धाम में बनने वाले कैंसर अस्पताल की आधारशिला रखी थी। संजीव शर्मा, आकाशवाणी।
ରାଷ୍ଟ୍ରପତିଙ୍କର ଏହି ଗସ୍ତ କେବଳ ଆଧ୍ୟାତ୍ମିକ ତଥା ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶ ଦିଗରେ ଅଧିକ ସହାୟକ ହେବ। ଗତ 23 ତାରିଖ ଦିନ ବାଗେଶ୍ୱର ଧାମଠାରେ ଏକ କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଥିଲେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଧନଖଡ଼ କାମ୍ଲେ ଜିଲ୍ଲାର କାମ୍ପୋରିଜୋ ସର୍କଲ ଅଧୀନରେ ଥିବା ବୋସିମ୍ଲାଠାରେ ପ୍ରଥମ ଥର ଲାଗି ଆୟୋଜିତ ମେଗା ନିଓକୁମ୍ ୟୋଲୋ ସମାରୋହରେ ଅଂଶଗ୍ରହଣ କରିବେ। ରାଜ୍ୟର ନାଇସ୍ ଜନଜାତି ପକ୍ଷରୁ ଏହି ସମାରୋହ ଆୟୋଜିତ ହେଉଛି। ଏହି ସମାରୋହରେ କେନ୍ଦ୍ର ସଂସଦୀୟ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ। ଉପରାଷ୍ଟ୍ରପତି ଦାୟିତ୍ୱ ନେବା ପରଠାରୁ ଶ୍ରୀ ଧନଖଡ଼ ତୃତୀୟ ଥର ଲାଗି ଅରୁଣାଚଳ ପ୍ରଦେଶ ଗସ୍ତ କରୁଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ବିହନ ସକରି ସମିତି ଲିମିଟେଡ୍ର ପାରମ୍ପରିକ ବିହନ ଉପରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରୀ ଶାହା ପାରମ୍ପରିକ ବିହନର ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ସମିତି ପକ୍ଷରୁ ନିଆଯାଉଥିବା ନିରନ୍ତର ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଦେଶର ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ନିର୍ଦ୍ଦିଷ୍ଟ ପାରମ୍ପରିକ ବିହନର ଜୈବିକ ପ୍ରଣାଳୀରେ ଉତ୍ପାଦନ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଶାହା ନିର୍ଦ୍ଦେଶ ଦେବା ସହିତ ଖରିଫ 2025 ଏଭଳି ଉତ୍ପାଦର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ସେହିଭଳି ଦେଶବ୍ୟାପୀ ଉପଲବ୍ଧ ହେଉଥିବା ବିଭିନ୍ନ ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟର ସମସ୍ତ ପାରମ୍ପରିକ ବିହନର ଏକ ସମନ୍ୱିତ ଡାଟାବେସ୍ ପ୍ରସ୍ତୁତ କରିବା ଉପରେ କେନ୍ଦ୍ର ସମବାୟ ମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହିସବୁ ବିହନର ପ୍ରୋତ୍ସାହନ ଏବଂ ସଂରକ୍ଷଣ ଦିଗରେ ଏକ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ମଧ୍ୟ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ଶାହା ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ପହଞ୍ଚିଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଏବଂ ବିଜେପିର ରାଜ୍ୟ ନେତୃମଣ୍ଡଳୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଆଜି କୋଏମ୍ବାଟୁରଠାରେ ଶ୍ରୀ ଶାହା ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ କରିବେ। ଆଜି ରାତିରେ ଶ୍ରୀ ଶାହା କୋଏମ୍ବାଟୁର ନିକଟସ୍ଥ ଇଶା କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ମହାଶିବରାତ୍ରୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। 2025-26 ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ନିମନ୍ତେ ଦୁଇଥର ବୋର୍ଡ ପରୀକ୍ଷା କରାଇବା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଏକ ଚିଠାନୀତି ପ୍ରସ୍ତୁତ କରାଯାଇଛି। ଏହି ଚିଠାନୀତିରେ ପ୍ରଥମ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରେ ହେବ ବୋଲି ଦର୍ଶାଯାଇଛି। ସେହିଭଳି ଫେବୃଆରୀ 15 ତାରିଖ ପରେ ପ୍ରଥମ ମଙ୍ଗଳବାର ଦିନ ଦଶମ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ଏହି ଚିଠାନୀତିରେ କୁହାଯାଇଛି। ଏହି ନୀତି ସହିତ ସମ୍ପୃକ୍ତ ସମସ୍ତ ପ୍ରତିପକ୍ଷ ଆସନ୍ତା ମାସ 9 ତାରିଖ ସୁଦ୍ଧା ନିଜ ନିଜର ସୁଚିନ୍ତିତ ମତାମତ ଦେବାକୁ ସିବିଏସ୍ଇ ପକ୍ଷରୁ ଅନୁରୋଧ କରାଯାଇଛି। ଜାତୀୟ ଶିକ୍ଷାନୀତି 2020ର ସୁପାରିଶ ଅନୁଯାୟୀ ଏହି ଚିଠାନୀତିକୁ ପ୍ରସ୍ତୁତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଆଜି ପବିତ୍ର ମହାଶିବରାତ୍ରି, ଦେଶବ୍ୟାପୀ ଶିବାଳୟଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଏହି ଅବସରରେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ, ଗୁଜରାଟର ସୋମନାଥ ମହାଦେବ ମନ୍ଦିର, ଓଡ଼ିଶାର ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣିଙ୍କ ସମେତ ବିଭିନ୍ନ ଶୈବାଳୟରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଜଳାଭିଷେକ ଓ ପୂଜାର୍ଚ୍ଚନା କରୁଛନ୍ତି। ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭମେଳା ଆଜି ମହାଶିବରାତ୍ରି ଅବସରରେ ଉଦ୍ଯାପିତ ହେବ। ଏଥିଲାଗି ଆଜି ସକାଳୁ ପ୍ରୟାଗରାଜର ବିଭିନ୍ନ ଘାଟ ସମେତ ସଙ୍ଗମଠାରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି। ଗତ ଜାନୁଆରୀ 13 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭରେ ଏପର୍ଯ୍ୟନ୍ତ 64,60,00,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ସଙ୍ଗମରେ ବୁଡ଼ ପକାଇଛନ୍ତି। ଗତକାଲି ତ୍ରିବେଣୀ ସଙ୍ଗମରେ ପ୍ରାୟ 1,24,00,000 ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ବୁଡ଼ ପକାଇ ପୂଜାର୍ଚ୍ଚନା କରିପାରିବେ ସେଥିଲାଗି ମହାକୁମ୍ଭ ନଗର ଏବଂ ଅନ୍ୟାନ୍ୟ ଘାଟଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ କହିଛନ୍ତି, ମହିଳା ଶାନ୍ତି ବାହିନୀ ସ୍ଥାନୀୟ ମହିଳାଙ୍କ ନିମନ୍ତେ ଏକ ଆଦର୍ଶ ତଥା ପ୍ରେରଣାର ଉତ୍ସ ପାଲଟିଛନ୍ତି। ନେତୃତ୍ୱ ନେବା କ୍ଷେତ୍ରରେ ମହିଳାଙ୍କ ପାଇଁ ସେମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ମହିଳା ଶାନ୍ତିବାହିନୀ ସମ୍ପର୍କିତ ପ୍ରଥମ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ମହିଳା, ଏକ ଗ୍ଲୋବାଲ୍ ସାଉଥ୍ ସମୃଦ୍ଧି ଶୀର୍ଷକ ଏହି ସମ୍ମିଳନୀରେ ନିଜର ମତ ରଖି ଶ୍ରୀ ସେଠ କହିଛନ୍ତି, ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏଭଳି ସମ୍ମିଳନୀ ନିଜର ଅଭିଜ୍ଞତା ଅନ୍ୟମାନଙ୍କ ସହ ବାଣ୍ଟିବା ସହିତ ଭାଗିଦାରୀକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଥାଏ। ଗତ କିଛି ବର୍ଷ ଧରି ମିଳିତ ଜାତିସଂଘ ଶାନ୍ତି ପ୍ରତିଷ୍ଠା ବାହିନୀରେ ଭାରତ ନିଜର ସର୍ବାଧିକ ଯୋଗଦାନ ଦେଇଛି। ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ମହିଳାଙ୍କର ଯୋଗଦାନ ଦ୍ୱାରା ଲିଙ୍ଗଭିତ୍ତିକ ହିଂସା ହ୍ରାସ ପାଇଥାଏ ବୋଲି ଶ୍ରୀ ସେଠ ମତବ୍ୟକ୍ତ କରିଛନ୍ତି। ତେଲଙ୍ଗାନାର ନାଗରକୁନ୍ନୁଲ ଜିଲ୍ଲା ଅନ୍ତର୍ଗତ ଶ୍ରୀସାଇଲମ୍ଠାରେ ଟନେଲ୍ରେ ଫସି ରହିଥିବା 8 ଜଣଙ୍କୁ ଉଦ୍ଧାର କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଭାଟିମଲ୍ଲୁ ବିକ୍ରମାକା କହିଛନ୍ତି। ସେ କହିଛନ୍ତି, ଏହି ଟନେଲ୍ର 13.7 କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷାକାରୀ ଦଳ ପହଞ୍ଚି ସାରିଥିବା ବେଳେ ପାଣି ଓ କାଦୁଅ ଲାଗି ଆଗକୁ ବଢ଼ିବାରେ ସମସ୍ୟା ସୃଷ୍ଟି ହୋଇଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସେଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏଥିଲାଗି ଆନ୍ତର୍ଜାତିକ ସ୍ତରର ବିଶେଷଜ୍ଞଙ୍କ ସହିତ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଅପରେସନରେ 11 ଜାତୀୟ ତଥା ରାଜ୍ୟସ୍ତରୀୟ ସଂସ୍ଥା ନିୟୋଜିତ ହୋଇଛନ୍ତି ବୋଲି ରାଜ୍ୟ ଜଳସେଚନ ମନ୍ତ୍ରୀ ଏନ୍ ଉତ୍ତମ କୁମାର ରେଡ୍ଡି ସୂଚନା ଦେଇଛନ୍ତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ବୈଠକ ଗତକାଲି ନୂଆଦିଲ୍ଲୀ ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସଙ୍ଗ ନେଇ ବୈଠକରେ ଆଇନ ବିଶେଷଜ୍ଞଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଛି। 39 ଜଣିଆ ଏହି କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। କ୍ରିକେଟ୍, ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି'ରେ ଆଜି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥିରେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଗତକାଲି ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ତେବେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ପୁରୁଷ ବର୍ଗରେ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 2-1 ପରାସ୍ତ କରିଛି। ଦଳ ପକ୍ଷରୁ ହରମନପ୍ରୀତ ସିଂ 2 ଯାକ ଗୋଲ୍ ଦେଇଥିଲେ। ସେହିଭଳି ଭାରତୀୟ ମହିଳା ଦଳ ଭୁବନେଶ୍ୱରଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ନେଦରଲ୍ୟାଣ୍ଡକୁ 2-0 ପରାସ୍ତ କରିଛି। ଦଳ ପକ୍ଷକୁ ଦୀପିକା ଏବଂ ବଲଜିତ୍ କୌର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତୀୟ ମହିଳା ଦଳ ମୋଟ 8 ମ୍ୟାଚ୍ରୁ 9 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମଧ୍ୟପ୍ରଦେଶର ବାଗେଶ୍ୱର ଧାମଠାରେ ଏକ ସାମୂହିକ ବିବାହ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ପାରମ୍ପରିକ ବିହନର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ପଦକ୍ଷେପ ନେବାକୁ କେନ୍ଦ୍ର ସମବାୟ ମନ୍ତ୍ରୀଙ୍କର ଗୁରୁତ୍ୱାରୋପ। 2025-26 ଶିକ୍ଷାବର୍ଷଠାରୁ 10ମ ଶ୍ରେଣୀ ନିମନ୍ତେ 2 ବୋର୍ଡ ପରୀକ୍ଷା କରାଇବା ଲାଗି ଚିଠାନୀତି ପ୍ରସ୍ତୁତ କରିଛି ସିବିଏସ୍ଇ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଉଦ୍ଯାପିତ ହେବ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭମେଳା ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି'ରେ ଆଜି ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।